ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଶିକ୍ଷା ପ୍ରଣାଳୀର ବିକାଶ ଦେଇ କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ 9 ମେଡିକାଲ କଲେଜ ଆଉ ଆୟୁଷ ଡିସ୍ପେନ୍ସରୀ ନ କରାଯିବା ରୋଗୀମାନଙ୍କର ମାହାଲିଆ ସ୍ୱାସ୍ଥ୍ୟ ପରୀକ୍ଷା। ପୁରୀ ଶ୍ରୀମନ୍ଦିର ମୂଲ ହେଲା ସ୍ତନ୍ୟପାନ କକ୍ଷ। ଆଉ ଇଗ୍ନୋ ପାଠ୍ୟକ୍ରମର ଜୁଲାଇ 2025 ଶିକ୍ଷା ବର୍ଷର ନାଁ ଲେଖା ଲାଗି ବଢ଼ିଲା ପଞ୍ଜୀକରଣ ସମୟ। ଏଥର ପୂରା ଖବର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଏନ୍ସିଇଆର୍ଟିର 65 ନମ୍ବର ପ୍ରତିଷ୍ଠା ଦିବସ ଅବସରରେ ଦୀକ୍ଷା 2.0ର ଶୁଭାରମ୍ଭ କରିଛନ୍ତି। ଦୀକ୍ଷା 2.0 ବ୍ୟବସ୍ଥା ହେଉଛି ସମ୍ପୂର୍ଣ୍ଣ ପ୍ରତିକ୍ରିୟାଶୀଲ ଆଉ ଭିନ୍ ଭିନ୍ ଡିଜିଟାଲ ଡିଭାଇସ୍ ସାଙ୍ଗେ ତାଲମେଲ ଦେଇକରି ସୁସଂଗଠିତ ପାଠପଢ଼ା ଠିକ୍ ମୂଲ୍ୟାଙ୍କନ ବାଗିର କାମଥି ବ୍ୟବହାର କରାଯାଇପାରୁଥିବା ଏଆଇ ଉପକରଣ। ଏ ବ୍ୟବସ୍ଥା 12 ଭାଷାଥି ପାଠ୍ୟକ୍ରମର ଅନୁବାଦ କରବା। ଏ ଅବସରରେ ଶିକ୍ଷା ପ୍ରଣାଳୀର ବିକାଶଥି କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାନୁ 4 ଦିନିଆ ନୂଆଦିଲ୍ଲୀ ଗସ୍ତଥି ଯାଇଛନ୍। ଗସ୍ତ ସମୟଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦିଲ୍ଲୀନ ଆଇବାକାଲ ହେବାର୍କେ ଥିବା ସେମିକନ୍ ସମ୍ମିଳନୀଥି ଯୋଗଦେବେ ବୋଲି ଆମର ସମ୍ଭାଦଦାତା ସୂଚନା ଦେଇଛନ୍। ଏ ସମୟଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀ ଆଉ ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନଙ୍କୁ ଭେଟବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ପୁରୀ ଶ୍ରୀମନ୍ଦିରର ପରିଚାଳନା କମିଟିର ନୂଆ ସଦସ୍ୟମାନେ ଭେଟିଛନ୍। ଏ ଅବସରରେ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଶ୍ରୀମନ୍ଦିରର ନୀତିକାନ୍ତି ପୂଜା ପରବ ଶୃଙ୍ଖଳିତ ଭାବେ କରବାର ଉପରେ ଆଲୋଚନା କରିଛନ୍। ପୁରୀକେ ଦେଶର ସବୁନୁ ବଡ଼ ଧାର୍ମିକ ଆଉ ପର୍ଯ୍ୟଟନସ୍ଥଳ ବନାବାର ଲାଗି ସରକାରଙ୍କ ତରଫରୁ ଜୋରଦାର ଚେଷ୍ଟା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅର୍ଥନୀତିକୁ ଦକ୍ଷତାର ସହିତ ପରିଚାଳନା କରୁଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍। ନୂଆଦିଲ୍ଲୀନ ସାମ୍ବାଦିକମାନଙ୍କ ସଙ୍ଗେ ଆଲୋଚନା କରିକରି ଶ୍ରୀ ରିଜିଜୁ କହିଛନ୍, ମୋଟ ଘରୋଇ ଉତ୍ପାଦ ଜିଡିପି ଅଭିବୃଦ୍ଧି 7.8 ବଢ଼ବାରଟା ପ୍ରଧାନମନ୍ତ୍ରୀଙ୍କ ବର୍କସ୍ ନେତୃତ୍ୱର ପ୍ରମାଣ ଆଏ। ପୂର୍ତ୍ତିର ଆଗଧାଡ଼ିର ଅର୍ଥନୀତିଜ୍ଞମାନେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରିଚାଳନାକୁ ବହୁତ ପ୍ରଶଂସା କରିଛନ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍। ରାଜ୍ୟ କ୍ୱାର୍ଡ ସହରାଞ୍ଚଳ କାର୍ଯ୍ୟକ୍ରମ ଜରିଏ 3 ଅର୍ଥନୈତିକ ଜୋନ୍ କରାଯିବା ବୋଲି ପରିବହନ ସଚିବ ଉଷା ପାଢ଼ୀ କହିଛନ୍। ସେ କହିଛନ୍, ଭୁବନେଶ୍ୱର ପୁରୀ କଟକ ପାରାଦୀପକେ ମିଶେଇକରି 1 ଜୋନ୍, ସୁନାବେଡ଼ା କୋରାପୁଟ ବରଗଡ଼ ସମ୍ବଲପୁରକେ ନେଇକରି 2 ଜୋନ୍ ଆଉ ରାଉରକେଲା କେନ୍ଦୁଝର ବଡ଼ବିଲ୍କେ ନେଇକରି 3 ଜୋନ୍ ତିଆରି କରବାରକେ ସରକାର ଲକ୍ଷ୍ୟ ରଖିଛନ୍। ରାଜ୍ୟର ଜିଡିପି ଥି ମୁଖିଆ ଦାୟିତ୍ୱ ନେଉଥିବା ସହରମାନଙ୍କୁ ନେଇକରି ଏହି ଜୋନ୍ ତିଆରି କରାଯିବା ବୋଲି ଶ୍ରୀମତୀ ପାଢ଼ୀ କହିଛନ୍।
କ୍ୱାଡ୍ ସିଟି ପ୍ରୋଗ୍ରାମ ଭୁବନେଶ୍ୱର ପୁରୀ କଟକ ଏବଂ ପାରାଦୀପକୁ ମିଶିକି ଇକୋନୋମିକ ଜୋନ୍ କ୍ରିଏଟ୍ କରାହବ, ସେଟା ହେଲା ସବୁଠାରୁ ବଡ଼ଟା। ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁର, ରାଉରକେଲା, ବଡ଼ବିଲ୍, ଏଭଳିଆ କିଛି ଇକୋନୋମିକ ଜୋନ୍ ଯେ ରାଜ୍ୟର ଜିଡିପିରେ ବହୁତ ଅଧିକ ଭୂମିକା ନିଭାଉଛନ୍ତି, ସେମାନଙ୍କୁ ମଧ୍ୟ ଏରେ ମିଶିକି ଆମେ ସହରାଞ୍ଚଳର ଗୋଟେ ଇକୋନୋମିକ ଜୋନ୍, ଆଜିକାଲି ସେଟା ହେଲା କନ୍ସେପ୍ଟ, ଏରେ ଗୋଟେ ଆଇଡିଆଲ ସିଟିରେ ଯେମିତି ରହିବ, ପେଡେଷ୍ଟ୍ରିଆନ ମାନଙ୍କ ପାଇଁ ଚାଲିବା ବି, ସିଟିଜେନ ମାନଙ୍କ ପାଇଁ ଘର ବି, ନନ୍ ପଲ୍ୟୁଟିଂ ଇଣ୍ଡଷ୍ଟ୍ରିର ହବ ଗୁଡ଼ିକ।
ରାଜଧାନୀ ଭୁବନେଶ୍ୱରକେ ନୂଆ ରୂପ ଦେବା ଲାଗି ଗୁଜରାତର ଧୁଲେରା ସହର ଢାଞ୍ଚାଥି ବିକାଶ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ସେ କହିଛନ୍, ନୂଆ ଭୁବନେଶ୍ୱର 800 ଏକର ଜାଗାନ ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଇଲାକାକେ ନେଇକରି ତିଆରି କରାଯିବା। ନୂଆ ସହର ନିର୍ମାଣ ଲାଗି ଡିଜାଇନ୍ ବନାବାରକେ ସିଙ୍ଗାପୁର ସରକାରଙ୍କୁ ଦାୟିତ୍ୱ ଦିଆଯାଇଛି। ନୂଆ ସହରନ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକଙ୍କର ଲାଗି ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଉ ଖୋଲା ଜାଗା ବିଲ୍ ରହିବା, ସେ ଭିତରେ ଶିଳ୍ପ ସଂସ୍ଥାକେ ବିଲ୍ ଗୁରୁତ୍ୱ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ରାଜ୍ୟ 9 ମେଡିକାଲ କଲେଜ ଆଉ ଆୟୁଷ ଡିସ୍ପେନ୍ସରୀ ରୋଗୀମାନଙ୍କର ସବୁ ରକମର ସ୍ୱାସ୍ଥ୍ୟ ପରୀକ୍ଷା ମାହାଲିଆ କରାଯିବା ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ସେନ୍ତା ଖୁବ୍ ଜଲ୍ଦି ରାଜ୍ୟ 109 ଶବବାହକ ଗାଡ଼ି ବ୍ୟବସ୍ଥା ବିଲ୍ ମୂଲ କରାଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି।
ଆମେ ଏଇ 25-26 ବଜେଟ୍ରେ ଆମେ ଘୋଷଣା କରିଛୁ ଯେ 109 ଗୋଟେ ନମ୍ବର ଡାଏଲ ନମ୍ବର ହବ, ଆଉ ଦାନା ମାଝି ଭଳିଆ କଳାହାଣ୍ଡିର ଇସ୍ୟୁ ଯେମିତି ନ ହଉ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ ସହମତି ପ୍ରଦାନ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଆପଣ 109 ଡାଏଲ କଲେ ମୃତଙ୍କର ପରିବାରକୁ, ମୃତ ସସମମାନେ ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟର ହସ୍ପିଟାଲରେ ହେଉ କିମ୍ବା ମେଡିକାଲ କଲେଜ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବ, ତାର ମଧ୍ୟ ପ୍ରୋସେସ୍ ଚାଲୁ ହୋଇଗଲାଣି।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ପରିସରନ ଆଇଷ୍ଠାନୁ ସ୍ତନ୍ୟପାନ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଏ ବାବଦେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇକରି କହିଛନ୍, ପୁରୀ ଶ୍ରୀମନ୍ଦିରକେ ଫି ଦିନ ହଜାର ହଜାର ସଂଖ୍ୟାତି ମହିଳା ଭକ୍ତ ଛୋଟ ଛୁଆମାନଙ୍କୁ ଧରିକିରି ଦର୍ଶନ ଲାଗି ଆସୁଛନ୍। ସ୍ତନ୍ୟପାନ ଉପରେ ନିର୍ଭର ରହୁଥିବା ଛୁଆ ଆଉ ସେମାନଙ୍କର ମା'ମାନଙ୍କର ଆବଶ୍ୟକତାକେ ନଜରରେ ରଖିକରି ଶ୍ରୀମନ୍ଦିର ପରିସରନ ସ୍ତନ୍ୟପାନ କକ୍ଷର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍। ଇଗ୍ନୋ ପାଠ୍ୟକ୍ରମର ଜୁଲାଇ 2025 ଶିକ୍ଷା ବର୍ଷ ଲାଗି ନାଁ ଲେଖାର ପଞ୍ଜୀକରଣ ସମୟକେ ସେପ୍ଟେମ୍ବର 15 ତାରିଖ ତକ ବଢ଼ାଯାଇଛି। ଫେରଘାଏ ପଞ୍ଜୀକରଣ ଲାଗି ଛାତ୍ରଛାତ୍ରୀମାନଙ୍କୁ ଅୟତ୍କା 200 ଟଙ୍କା ଫି ଦେବାକେ ପଡ଼୍ବା। ଇ ବାବଦେ ଅୟତ୍କା ସୂଚନା ଲାଗି ଛାତ୍ରଛାତ୍ରୀ www.igno.ac.in ଲଗ୍ଇନ୍ କରିପାରିବେ ବୋଲି ଇଗ୍ନୋ କର୍ତ୍ତୃପକ୍ଷଙ୍କ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର ଦୁର୍ଗାପୂଜା ଭସାଣିଥି ଇ ବର୍ଷ ଡିଜେ ବଜା, ଲେଜର ଲାଇଟ୍ ଆଉ ଫୁଟକା ଫୁଟାବାର ଉପରେ କଟକଣା ଲଗାଯାଇଛି। ଖାଲି ପାରମ୍ପରିକ ବଜା ବଜେଇକରି ଭସାଣି କରାଯିବ ବୋଲି ପୁଲିସ ସେବା ଭବନଠାରେ ଆଜି ବସିଥିବା ବୈଠକଟି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଯାତ୍ରୀ ଆପ୍ଥି ଏତ୍କର ଯାତ୍ରୀମାନେ ଆମ ବସ୍ ଆଉ ଚିଲିକା ବୋଟିଂ ଲାଗି ଭିଲ୍ ଟିକେଟ୍ ବୁକିଂ କରିପାରିବେ ବୋଲି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ କୁହାଯାଇଛି। ପର୍ଯ୍ୟଟକ ଆଉ ଯାତ୍ରୀମାନଙ୍କର ଅନୁଭବକେ ଆହୁରି ଅୟତ୍କା ସୁଖଦ ଆଉ ସହଜ କରିବା ଲାଗି ବିଭାଗ ତରଫ ନୂଆ ସୁବିଧା ଓଡ଼ିଶା ଯାତ୍ରୀ ଆପ୍ଥି ସାମିଲ କରାଯାଇଛି। ଜାତୀୟ ପୁଷ୍ଟିକର ସପ୍ତାହ ଆଇଷ୍ଠାନ ମୂଲ ହୋଇଛି। ସୁସ୍ଥ ଜୀବନଶୈଳୀ ଲାଗି ଉତ୍ତମ ଖାଦ୍ୟ ଅଭ୍ୟାସ ବାବଦେ ଜନସଚେତନତା ବଢ଼ାବାଟା ଇ ଦିବସର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଆଇବାର ରବିବାର ତକ୍ ହେବାର୍କେ ଥିବା ଇ ଅଭିଯାନଟି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଇ ବଛର ଜାତୀୟ ପୁଷ୍ଟିକର ଦିବସର ବିଷୟବସ୍ତୁ ରହିଛି ଉତ୍ତମ ଜୀବନ ଲାଗି ଉପଯୁକ୍ତ ଖାଦ୍ୟ, ଭଲ ସ୍ୱାସ୍ଥ୍ୟ ଆଉ ନିରାମୟ ଜୀବନ ଲାଗି ସନ୍ତୁଳିତ ଖାଦ୍ୟକେ ଇ ଅବସରରେ ତହଙ୍କାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଇବା 17 ତାରିଖରୁ ନଭେମ୍ବର 2 ତାରିଖ ତକ୍ ରାଜ୍ୟ ବିଜେପି ତରଫ ସେବା ପକ୍ଷ ପାଳନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କର ଉପସ୍ଥିତି, ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟ ହୋଇଥିବା ଦଳର ରାଜ୍ୟସ୍ତରୀୟ କର୍ମଶାଳାଥି ଇ ବାବଦେ ନିଷ୍ପତ୍ତି ନିଆଯାଇଛି। ସେବା ପକ୍ଷ ଅବସରରେ ସାରା ରାଜ୍ୟ ଦଳ ତରଫ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ପ୍ରଧାନମନ୍ତ୍ରୀଙ୍କ ଜୀବନ ଆଧାରିତ ଫଟୋ ପ୍ରଦର୍ଶନୀ ଆଉ ବହି ବାଣ୍ଟବାର କାର୍ଯ୍ୟକ୍ରମମାନ କରାଯିବା। ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ତରଫ ଇ ମାସର ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ବିଲ୍ ବାବଦ ଭିନ୍ ଭିନ୍ ସମସ୍ୟାର ସମାଧାନ ଲାଗି ଖାସ୍ ପ୍ରତିବିଧାନ ପୀଠର ଆୟୋଜନ କରାଯାଇଛି। ସମ୍ଭଲପୁର, ଝାରସୁଗୁଡ଼ା ଆଉ ଦେବଗଡ଼ ଜିଲ୍ଲା ନଥିବା ଟିପିଡବ୍ଲ୍ୟୁ ଓଡିଏଲ୍ର ଭିନ୍ ଭିନ୍ ସେକ୍ସନ୍ ଆଉ ସବ୍ଡିଭିଜନ କାର୍ଯ୍ୟାଳୟମାନଙ୍କେ ଇ ପୀଠ ରହିବା। ଆଇବା ବୁଧବାର ଦିନ କୁଚିଣ୍ଡା ସବ୍ଡିଭିଜନ କାର୍ଯ୍ୟାଳୟ ଇ ଅଭିଯୋଗ ପ୍ରତିବିଧାନ କରାଯିବା। ସେନ୍ତା 8 ତାରିଖ ଭୂତାପଡ଼ା ସବ୍ଡିଭିଜନ କାର୍ଯ୍ୟାଳୟ ଆଉ ଗୋଶାଲା ସେକ୍ସନ କାର୍ଯ୍ୟାଳୟଠାରେ, 12 ତାରିଖ ପଡ଼ିଆବାହାଲ ଆଉ ମାନେଶ୍ୱର କାର୍ଯ୍ୟାଳୟ, 16 ତାରିଖ କ୍ଷେତ୍ରାଜପୁର ଆଉ ଅଇଁଠାପାଲି ସବ୍ଡିଭିଜନ କାର୍ଯ୍ୟାଳୟ, 18 ତାରିଖ ରେଙ୍ଗାଲି ସବ୍ଡିଭିଜନ କାର୍ଯ୍ୟାଳୟ ଇ ଖାସ୍ ପ୍ରତିବିଧାନ ପୀଠର ଆୟୋଜନ କରାଯିବ ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ମିଳିତ ଜନ ଅଭିଯୋଗ ଶୁଣାଣି କରିଛନ୍। ସମ୍ଭଲପୁର ଜିଲ୍ଲା ଧନକୁଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନର ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ଶିବିରଟି 37 ଅଭିଯୋଗ ଆଗତ କରାଯାଇଥିଲା, ସେଥିର ଭିତରୁ 2 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିନୁ ଜଣେ ହିତାଧିକାରୀଙ୍କୁ ସାହାଯ୍ୟ ଦିଆଯାଇଥିଲା। ଜଣେ ଦୃଷ୍ଟିହୀନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାର ଭିନ୍ନକ୍ଷମ ଭତ୍ତାଥି ସାମିଲ କରାଯିବାର ସହିତ ଆଶାବାଡ଼ି ଦିଆଯାଇଥିଲା। ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି 90 ଅଭିଯୋଗ ଆସିଥିବାର ବେଲ୍କେ 24 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଜନ ଅଭିଯୋଗ ଶୁଣାଣି ଶିବିରଟି 52 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ହୋଇଥିବା ଜନଶୁଣାଣି ଶିବିରଟି 28 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି 148 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସଦ୍ଭାବନା ଗୃହନ ହୋଇଥିବା ଜନଶୁଣାଣି ଶିବିରଟି 64 ଅଭିଯୋଗ ଆଗତ ହୋଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରନ ଆଜି ୟୁନିଫର୍ମ ଆଉ ପାଠପଢ଼ା ବହି ବାଣ୍ଟାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇକରି ଛାତ୍ରଛାତ୍ରୀମାନଙ୍କୁ ବହି ଆଉ ୟୁନିଫର୍ମ ବାଣ୍ଟିଛନ୍। କାର୍ଯ୍ୟକ୍ରମଟି ଜିଲ୍ଲା ଦକ୍ଷତା ବିକାଶ ଆଉ ନିୟୋଜନ ଅଧିକାରୀ ଶ୍ରୀମତୀ କେ ରୋଜା ଦୋରାଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ସେ ମୁଖ୍ୟ ଖବର ଫେରଖାଏ ଶିକ୍ଷା ପ୍ରଣାଳୀର ବିକାଶଟି କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ 9 ମେଡିକାଲ କଲେଜ ଆଉ ଆୟୁଷ ଡିସ୍ପେନ୍ସରୀ ନ କରାଯିବା ରୋଗୀମାନଙ୍କର ମାହାଲିଆ ସ୍ୱାସ୍ଥ୍ୟ ପରୀକ୍ଷା। ପୁରୀ ଶ୍ରୀମନ୍ଦିର ମୂଲ ହେଲା ସ୍ତନ୍ୟପାନ କକ୍ଷ ଆଉ ଇଗ୍ନୋ ପାଠ୍ୟକ୍ରମର ଜୁଲାଇ 2025 ଶିକ୍ଷା ବର୍ଷ ନାଁ ଲେଖା ଲାଗି ବଢ଼ାଲା ପଞ୍ଜୀକରଣ ସମୟ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।